ଯେ ତାଙ୍କ ବିଷୟରେ କିଛି କହିବେ, ଯିଏକି ଆଜି ଭାଗବତ କଥା କରିବାକୁ ଯାଉଛନ୍ତି, ତ ସେ ଆମ ହରେ କୃଷ୍ଣ। ତା ଆମ ଆଗରେ ବ୍ୟାସନ ଯିଏ ବସିଛନ୍ତି, ପ୍ରଭୁଙ୍କ ନାଁ ହେଉଛି ଶ୍ରୀ ପାଦ ସେବା ପ୍ରଭୁ। ସେ ପରମ ପୂଜ୍ୟ ଭକ୍ତି ସ୍ୱରୂପ ଦାମୋଦର ସ୍ୱାମୀ ମହାରାଜଙ୍କର ଶିଷ୍ୟ, ଯିଏକି ଆମ ଇସ୍କନର ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ପ୍ରସଙ୍ଗ ସଂସ୍ଥାପକ ଆଚାର୍ଯ୍ୟ ପ୍ରଭୁପାଦଙ୍କ ସ୍ୱାନ୍ୟତମ ଶିଷ୍ୟ ଜଣେ, ଏବଂ ସେ ବିଶେଷ ରୂପେ ଆମ ଇସ୍କନର ବୈଜ୍ଞାନିକ ହିସାବରେ ସେ ପରିଚିତ, ଏବଂ ପ୍ରଭୁ ହେଉଛନ୍ତି ତାଙ୍କର ଶିଷ୍ୟ। ଏବଂ ସେ ଏ ପ୍ରକାର ସାରା ଭାରତବର୍ଷରେ ବିଭିନ୍ନ ପ୍ରକାର ରାଜ୍ୟ ଭ୍ରମଣ କରି ସେ ଏ ପ୍ରକାର କୃଷ୍ଣ ଚେତନ ପ୍ରଚାର କରୁଛନ୍ତି, ଏବଂ ନିଜର ଜୀବନକୁ ସେ ଉତ୍ସର୍ଗ କରିଛନ୍ତି। ତା ସହିତ ସେ ଆମର ଯେଉଁ ଭଗବତ ଦର୍ଶନ ପତ୍ରିକା ଆସୁଛି, ସେଥିରେ ମଧ୍ୟ ସେ ସମ୍ପାଦକ କାର୍ଯ୍ୟକ୍ରମ କରୁଛନ୍ତି, ଏବଂ ତା ସହିତ ତାଙ୍କର ଲେଖା ମଧ୍ୟ ଭଗବତ ଦର୍ଶନ ପତ୍ରିକାରେ ଆସୁଛି। ଏ ପ୍ରକାର ପ୍ରଭୁ ଆମ ପାଖକୁ ଆସିଛନ୍ତି ତାଙ୍କର ଶେଷ କୃପା ଆମକୁ ପ୍ରଦାନ କରିବା ପାଇଁ। ତ ଆମେ ସମସ୍ତେ ଆପଣ ସମସ୍ତେ ଆମେ ଅନୁରୋଧ କରୁଛୁ, ଆପଣ ଶାନ୍ତି ଶୃଙ୍ଖଳା ରଖିବା କିଛି ସମୟ କଥା ଶ୍ରବଣ କରନ୍ତୁ। ହରେ କୃଷ୍ଣ ପାଦ ସେବା ପ୍ରଭୁ କି ଯାଏ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ।
ଓଂ ଅଜ୍ଞାନତିମିରାନ୍ଧସ୍ୟ ଜ୍ଞାନାଞ୍ଜନ ଶ୍ଳାଘୟା ଚକ୍ଷୁରୋନ୍ମିଳିତଂ ଯେନ ତସ୍ମୈ ଶ୍ରୀ ଗୁରୁବେ ନମଃ। ଶ୍ରୀଚୈତନ୍ୟମନଭୀଷ୍ଟଂ ସ୍ଥାପିତଂ ଯେନ ଭୂତଳେ ସ୍ୱୟଂ ରୂପ କଦା ମହ୍ୟଂ ଦଦାତି ସ୍ୱପଦାନ୍ତିକଂ ବନ୍ଦେହଂ ଶ୍ରୀଗୁରୁ ଶ୍ରୀଯୁତପଦକମଳଂ ଶ୍ରୀଗୁରୁନ୍ ବୈଷ୍ଣମାଂସ ଶ୍ରୀରୂପଂ ସାଗ୍ରଜାତଂ ସଗଣ ରଘୁନାଥନିତଂ ତଂ ସଜୀବଂ ସାଦ୍ୱୈତଂ ସାବଧୂତଂ ପରିଜନସହିତଂ କୃଷ୍ଣ ଚୈତନ୍ୟଦେବଂ ଶ୍ରୀରାଧାକୃଷ୍ଣପାଦାଂ ସଗଣ ଲଳିତା ଶ୍ରୀ ବିଶାଖାନୁତାଂଶ ଏଇ କୃଷ୍ଣ କରୁଣା ସିନ୍ଧୁ ଦୀନବନ୍ଧୁ ଜଗତ୍ପତି ଗୋପୀଶ ଗୋପିକାକାନ୍ତ ରାଧାକାନ୍ତ ନମସ୍ତୁତେ ସପ୍ତକାଞ୍ଚନ ଗୌରାଙ୍ଗୀ ରାଧେ ବୃନ୍ଦାବନେଶ୍ୱରୀ ବୃଷଭାନୁସୁତଦେବୀ ପ୍ରଣମାମି ହରିଭି ବଂଶାକଳ୍ପତରୁଭ୍ୟ କୃପା ସିନ୍ଧୁଭ୍ୟ ଚ ପତିତାନାଂ ପାବନେଭ୍ୟୋ ବୈଷ୍ଣବେଭ୍ୟୋ ନମୋ ନମଃ। ନମୋ ମହାବଦନ୍ୟାୟ କୃଷ୍ଣପ୍ରେମ ପ୍ରଦାୟତେ କୃଷ୍ଣାୟ କୃଷ୍ଣ ଚୈତନ୍ୟ ନାମ୍ନେ ଗୌରତୃଷେ ନମଃ। ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ଶ୍ରୀ ଅଦ୍ୱୈତ ଗଦାଧର ଶ୍ରୀବାସାଦି ଶ୍ରୀ ଗୌରଭକ୍ତ ବୃନ୍ଦ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଓଂ ନମୋ ଭଗବତେ ବାସୁଦେବାୟ। ଓଂ ନମୋ ଭଗବତେ ବାସୁଦେବାୟ। ଓଂ ନମୋ ଭଗବତେ ବାସୁଦେବାୟ। ହରେ କୃଷ୍ଣ। ଆଜି ଆପଣମାନଙ୍କ ଗ୍ରାମର କୃଷ୍ଣମାଙ୍କର ତ୍ରୟୋଦଶ ଦ୍ୱାଦଶ ପାଳନ କରାଯାଉଛି। ସେହି ଉପଲକ୍ଷେ ତାଙ୍କର ଜାମାତା ଆମକୁ ବିଶେଷ ଭାବରେ ନିମନ୍ତ୍ରଣ କରିଛନ୍ତି। ଆମେ ଆପଣଙ୍କର ନିକଟସ୍ଥ ଇସ୍କନ ଆଙ୍କୁଶପୁର ଗ୍ରାମ ଆଙ୍କୁଶପୁର ମନ୍ଦିର ତରଫରୁ ଭକ୍ତମାନେ ସବୁ ଆସିଛୁ। ତାଙ୍କର ଆତ୍ମାର ଶାନ୍ତି ଉଦ୍ଦେଶ୍ୟରେ ଆମେ କିଛି ଭଗବାନଙ୍କର କଥା କୀର୍ତ୍ତନ କରିବା। ଏହା ମାଧ୍ୟମରେ କେବଳ ଯେ ତାଙ୍କର ଆତ୍ମାର ସଦ୍ଗତି ହେବ ତା ନୁହଁ, ସମସ୍ତଙ୍କର ଆତ୍ମାର ମଧ୍ୟ ସଦ୍ଗତି ହେବ। ଏଇ ଯେଉଁ ବୈଦିକ ସଭ୍ୟତାରେ ଏ ଯେଉଁ ସବୁ ସଂସ୍କାର, ଏଇ ଗୋଟେ ସଂସ୍କାର ବୋଲି କୁହାଯାଉଛି। ମନୁଷ୍ୟ ଜଣେ ଜନ୍ମ ହେଉଛି ମାନେ ସଂସ୍କାର ଆରମ୍ଭ ହେଉଛି, ସଂସ୍କାରରୁ ମନୁଷ୍ୟ ଜନ୍ମ ଆରମ୍ଭ ହେଉଛି। ପଶୁ ପକ୍ଷୀ କୀଟପତଙ୍ଗ ଇତ୍ୟାଦି ସେମାନେ ସଂସ୍କାର କରିପାରିବେ ନାହିଁ, ଏବଂ ଅନ୍ୟ ଯେଉଁ ସଭ୍ୟତା ଅଛି ସେ ସଭ୍ୟତାରେ ମଧ୍ୟ ଏସବୁ ସଂସ୍କାର ପ୍ରଥା ନାହିଁ। ଆମର ବୈଦିକ ସଭ୍ୟତାରେ ଏସବୁ ସଂସ୍କାର କଥା ରହିଛି। ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି ମାନେ ଦଶବିଧ ସଂସ୍କାର ରହିଛି। ଜନ୍ମଠାରୁ ଜଣେ ଯେତେବେଳେ ମାତୃଗର୍ଭକୁ ଆସୁଛି ସେଇଟା ସେଇ ସଂସ୍କାର ତାକୁ କୁହାଯାଉଛି ଗର୍ଭାଧାନ ସଂସ୍କାର। ଗର୍ଭାଧାନ ସଂସ୍କାରରୁ ଆରମ୍ଭ କରି ଅନ୍ତିମ ଅନ୍ତ୍ୟେଷ୍ଟି କ୍ରିୟା ପର୍ଯ୍ୟନ୍ତ ବିଭିନ୍ନ ସଂସ୍କାର ସବୁ ରହିଛି। ଏ ବୈଦିକ ସଭ୍ୟତାରେ ଏସବୁ ରହିଛି, ଆସ୍ତେ ଆସ୍ତେ ସେସବୁ ଲୋପ ହେଇଯାଉଛି। କିନ୍ତୁ ଆମର ଯନ୍ତ୍ରାଷ୍ଟ୍ର କୃଷ୍ଣ ଭାବନା ସଂଘ ତରଫରୁ ଏଇ ବୈଦିକ ଯେଉଁ ସଂସ୍କୃତି ରହିଛି ସେ ସଂସ୍କୃତି ପ୍ରଚାର କରାଯାଉଛି। ତେଣୁ ଆମକୁ ଏଇ ଯେଉଁ ଅନ୍ତିମ ସଂସ୍କାର ଯେଉଁ ରହିଛି, ଏଇ ଯେଉଁ ଅନ୍ତିମ ସଂସ୍କାର କରାଗଲା, ଆଗରେ ଆଜିର ଦ୍ୱାଦଶ ଅବସରରେ ଆମେ ମଧ୍ୟ ସେଇ ଭଗବାନଙ୍କର ନାମ କୀର୍ତ୍ତନ କରିବା, ଭଗବାନ କଥା କୀର୍ତ୍ତନ କରିବା। ଏହାଦ୍ୱାରା ଯେ କେବଳ ତାଙ୍କର ସଦ୍ଗତି ହେବ ତା ନୁହଁ, ଯେଉଁମାନେ ଏସବୁ ଶୁଣିବେ, ଶ୍ରବଣ କରିବେ, ଯେଉଁମାନେ କୀର୍ତ୍ତନ କରିବେ, କଥା କୀର୍ତ୍ତନ କରିବେ, ଯେଉଁମାନେ ଏଥିରେ ସାହାଯ୍ୟ କରିବେ, ସମସ୍ତେ ଉପକୃତ ହେବେ। ତେଣୁ ଆମର କମ୍ ସମୟ ରହିଛି, ଆମେ ସେଥିପାଇଁ ବିଶେଷ କଥା କହିପାରିବା ନାହିଁ। କିନ୍ତୁ ଆମର ଜଣେ ବୈଷ୍ଣବ ଜଣେ ରହିଛନ୍ତି, ଭକ୍ତ ଶୁଦ୍ଧ ଭକ୍ତ ଜଣେ ବୈଷ୍ଣବ କବି ଭକ୍ତିବିନୋଦ ଠାକୁର, ଯିଏକି ଜଗନ୍ନାଥପୁରରେ ମେଜିଷ୍ଟ୍ରେଟ୍ ଥିଲେ, ଡିଷ୍ଟ୍ରିକ୍ଟ ମେଜିଷ୍ଟ୍ରେଟ୍ ଥିଲେ, ସିଏ ଜଜ୍ ମଧ୍ୟ ଥିଲେ, ବିଚାରପତି ଥିଲେ, ଆମର ଜଗନ୍ନାଥ ମନ୍ଦିରର ମଧ୍ୟ ଦାୟିତ୍ୱରେ ସେ ଥିଲେ। ତେଣୁ ସିଏ ବହୁତ କବିତା ରଚନା କରିଛନ୍ତି, ଆମେ ବହୁତ ପାଠ କରିବା ପାଇଁ କିନ୍ତୁ ସମୟ ନାହିଁ, ଆମେ ଖାଲି ଗୋଟିଏ ଦୁଇଟି ପଦ ପାଠ କରିବା। ତେଣୁ ସିଏ କହୁଛନ୍ତି ଯେ ଦୁର୍ଲଭ ମାନବ ଜନ୍ମ ଲଭିଆ ସଂସାରେ କୃଷ୍ଣ ନା ଭଜନ ଦୁଃଖ କହିବୁ କାହାରେ। ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି ମାନେ ବହୁ ଜନ୍ମ, ବହୁ ପଶୁପକ୍ଷୀ କୀଟପତଙ୍ଗ ଇତ୍ୟାଦି ବହୁତ ଜନ୍ମ ପାର ହେଲା ପରେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି। ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି 80 ଲକ୍ଷ ଜନ୍ମ ପରେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି। ଜଳ ଜୀବ ରହିଛି, 9 ଲକ୍ଷ ପ୍ରକାର ଜଳ ଜୀବ ରହିଛି, ତାପରେ 9 ଲକ୍ଷ ଜୀବ ଜଳ ଜୀବ ପରେ ଜଣେ ବୃକ୍ଷ ଲତା ଇତ୍ୟାଦି ଯେଉଁ ସ୍ଥାବର ଗୋଟିଏ ସ୍ଥାନରେ ଯେଉଁମାନେ ରହୁଛନ୍ତି ସ୍ଥାବର ବୋଲି କୁହାଯାଉଛି, ସେମାନେ 20 ଲକ୍ଷ ପ୍ରକାର ଜୀବ ଅଛନ୍ତି। ସେ 20 ଲକ୍ଷ ପ୍ରକାର ଜୀବ ପାର ଜୀବନ ଜନ୍ମ ପାର ହେଲା ପରେ ଜଣେ କୀଟ ପତଙ୍ଗ ଇତ୍ୟାଦି କୃମି ଜୀବନ ପ୍ରାପ୍ତ ହେଉଛି, ସେ 11 ଲକ୍ଷ ପ୍ରକାର କୃମି ରହିଛନ୍ତି, କୃମେୟ ରୁଦ୍ର ସଂଖ୍ୟକ। ତାପରେ ଜଣେ ପକ୍ଷୀ ଜନ୍ମ ପ୍ରାପ୍ତ ହେଉଛି, 10 ଲକ୍ଷ ପ୍ରକାର ପକ୍ଷୀ ରହିଛନ୍ତି। ତାପରେ ଜଣେ ପଶୁ ଜନ୍ମ ପ୍ରାପ୍ତ ହେଉଛି, 30 ଲକ୍ଷ ପ୍ରକାର ପଶୁ ଜନ୍ମ ରହିଛି। ତେଣୁ ଆକୁ ଯଦି ଆମେ ମିଶେଇବା ତାହେଲେ ଦେଖିବା 80 ଲକ୍ଷ ଜନ୍ମ ଜଣେ ପାର ହେଲା ପରେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି। ତେଣୁ ଭକ୍ତିବିନୋଦ ଠାକୁର ଲେଖିଲେ ଦୁର୍ଲଭ ମାନବ ଜନ୍ମ ଲଭିଆ ସଂସାରେ। ଏ ଯୋଉ ପଶୁପକ୍ଷୀ କୀଟପତଙ୍ଗ ଇତ୍ୟାଦି ଜନ୍ମ ସବୁ ରହିଛି, ସେସବୁ ଜୀବ ସବୁ ରହିଛନ୍ତି, ସେମାନେ ଏତେ ଉନ୍ନତ ଶରୀର ପ୍ରାପ୍ତ ହେଇନାହାନ୍ତି। ତାଙ୍କର ଯୋଉ ଚେତନା ରହିଛି ସେ ଚେତନା ଏତେ ଉନ୍ନତ ଚେତନା ନୁହଁ। ଆମର ଯୋଉ ଚେତନା ଆମର କୁହାଯାଉଛି, ଆମର ସଂଘକୁ କୁହାଯାଉଛି କୃଷ୍ଣ ଚେତନା ସଂଘ, ଆନ୍ତର୍ଜାତୀୟ କୃଷ୍ଣ ଭାବନା ସଂଘ ବା କୃଷ୍ଣ ଚେତନା ସଂଘ। ଏଇ ଚେତନା ଏଇ ମାନବ ଜନ୍ମ ପ୍ରାପ୍ତ ହେଇଛି ମାନେ ସେଇ ଚେତନା ଜଣେ ପ୍ରାପ୍ତ ହେବା କଥା, କିନ୍ତୁ ଦୁର୍ଭାଗ୍ୟବଶତଃ ଆମର ଭକ୍ତିବିନୋଦ ଠାକୁର କହୁଛନ୍ତି ଏଭଳି ଦୁର୍ଲଭ ମାନବ ଜନ୍ମ ପ୍ରାପ୍ତ ହେଇ ଏ ସଂସାରରେ ଆସି କୃଷ୍ଣ ନା ଭଜନ ଦୁଃଖ କହିବ କାହାରେ। ଯେଉଁମାନେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛନ୍ତି ଭଗବାନଙ୍କର କୃଷ୍ଣଙ୍କର ନାମ ନେଉନାହାନ୍ତି, ଭଜନ କରୁନାହାନ୍ତି, ତାହେଲେ ଏଇଟା ଯେଉଁମାନେ ପ୍ରକୃତ ବୈଷ୍ଣବ, ଯେଉଁମାନେ ପର ଦୁଃଖ ଦୁଃଖୀ, ଯେଉଁମାନେ ସମାଜର ମଙ୍ଗଳ ଚାହାନ୍ତି, ସେମାନେ ଏଥିରେ ଦୁଃଖୀ ହୁଅନ୍ତି। ତେଣୁ ଆମର ଯେଉଁ ଦ୍ୱାଦଶ ପାଳନ କରି ତାଙ୍କ ନାମ ଭଗବାନଙ୍କ ନାମ ଅନୁସାରେ ତାଙ୍କ ନାମ ଅଛି ପ୍ରିୟ କୃଷ୍ଣ ମା ବୋଲି କୁହାଯାଉଛି। ଭଗବାନଙ୍କ ନାମ ତାଙ୍କର ପିତା ତାଙ୍କର ନାମ ଦେଇଛନ୍ତି ମାନେ ଭଗବାନଙ୍କର ସେ ଭକ୍ତ ଥିଲେ ଏଇଠି ଜଣାପଡ଼ୁଛି। ଏ ନାମ ଯେଉଁ ରହିଛି ନାମ ସଂସ୍କାର ଗୋଟେ ରହିଛି ନାମ ସଂସ୍କାର। ଆପଣମାନେ ଯଦି ଭାଗବତ ପଢ଼ିବେ ଜାଣିଥିବେ ପଢ଼ୁଥିବେ ଷଷ୍ଠ ସ୍କନ୍ଧରେ ଅଜାମିଳର ଉପାଖ୍ୟାନ ରହିଛି। ଅଜାମିଳ ଯିଏକି ବହୁତ ବଡ଼ ପାପୀ ଥିଲା ଏବଂ ପ୍ରଥମେ ଅବଶ୍ୟ ସେ ଭଗବାନଙ୍କ ପୂଜା ଆରାଧନାରେ ତାଙ୍କର ପିତାଙ୍କର ସାହାଯ୍ୟ କରୁଥିଲେ। ଯୁବକ ବୟସ ପର୍ଯ୍ୟନ୍ତ ସେ ବିବାହ କରିଥିଲେ ତାଙ୍କର ପିତାମାତା ଭଗବାନଙ୍କର ଆରାଧନା କରୁଥିଲେ ସେ ମଧ୍ୟ ତାଙ୍କୁ ସାହାଯ୍ୟ କରୁଥିଲେ। କିନ୍ତୁ ଗୋଟେ ଥର ସେ ବେଶ୍ୟାର ଗୋଟେ ଶୂଦ୍ରର ମିଳନ ଦେଖି ତାଙ୍କ ପ୍ରତି ଆସକ୍ତି ହୋଇଗଲେ। ବେଶ୍ୟା ପ୍ରତି ଆସକ୍ତି ହୋଇ ସେ ପିତାମାତାଙ୍କୁ ତ୍ୟାଗ କରିଦେଲେ ତାଙ୍କ ସ୍ତ୍ରୀଙ୍କୁ ତ୍ୟାଗ କରିଦେଲେ। ସେ ବେଶ୍ୟା ସହିତ ଜୀବନ ବିତେଇ ଦେଲେ। 88 ବର୍ଷ ବୟସ ପର୍ଯ୍ୟନ୍ତ ବେଶ୍ୟା ସହିତ ଆସକ୍ତି ହୋଇକି ରହିଥିଲେ। ତାଙ୍କର 10ଟି ପୁତ୍ର ସନ୍ତାନ ହୋଇଥିଲା। କନିଷ୍ଠ ପୁତ୍ରର ସନ୍ତାନ ନାମ କରିଥିଲେ ସେ ନାରାୟଣ। ଏଇଟା ମଧ୍ୟ ବହୁତ ଭାଗ୍ୟରେ ଥିଲେ ଭଗବାନଙ୍କ ନାମ ଅନୁସାରେ ଜଣେ ନାମକରଣ କରୁଛନ୍ତି। ଆମର କୃଷ୍ଣ ଚେତନା ସଂଘରେ ଯେଉଁମାନେ ଦୀକ୍ଷା ନେଉଛନ୍ତି ତାଙ୍କର ନାମ ସେଇଭଳି ଭାବରେ ଭଗବାନଙ୍କ ନାମ ଅନୁସାରେ ଦିଆଯାଉଛି। ଆମର ନାମ ପାଦସେବା ଦାସ ରଖାହେଇଛି। ଆମର ଗୁରୁଦେବ କହିଲେ ଏ ନାଁଟି ଆମକୁ ପ୍ରଦାନ କରିଛନ୍ତି। ଭଗବାନଙ୍କର ସେବା କରିବା ପାଇଁ ଆମର ନାମ କରାଯାଇଛି। ଭଗବାନଙ୍କ ସେବା କରିବୁ ଆମେ ସେଇଭଳି ଭାବରେ ଆମର ଯେଉଁ ଭକ୍ତମାନେ ଅଛନ୍ତି ଶ୍ୟାମ କୃପା ପ୍ରଭୁ ଯିଏ ପ୍ରଥମେ କହିଲେ ଭଗବାନଙ୍କ କୃପା ସେ ପ୍ରାପ୍ତ ହିଁ ଶ୍ୟାମ କୃପା ବୋଲି ତାଙ୍କର ନାମ ଦିଆଯାଇଛି। ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘରେ ଯେଉଁମାନେ ସଭ୍ୟ ହେଉଛନ୍ତି ବା ଯେଉଁମାନେ ଦୀକ୍ଷା ନେଉଛନ୍ତି ଆମର ପ୍ରଭୁଙ୍କର ପୁତ୍ର ମଧ୍ୟ ସିଏ ମଧ୍ୟ ପୂଜ୍ୟ ଶ୍ରୀ ରାଧାନାଥ ସ୍ୱାମୀ ମହାରାଜଙ୍କର ମଧ୍ୟ ଶିଷ୍ୟ। ତେଣୁ ଏହିଭଳି ଭାବରେ ଯେଉଁମାନେ କୃଷ୍ଣ ଚେତନା ସଂଘରେ ଯୋଗଦାନ କରୁଛନ୍ତି ତାଙ୍କର ନାମକରଣ ଭଗବାନଙ୍କ ନାମ ଅନୁସାରେ କରାଯାଉଛି। ତେଣୁ ଏହିଭଳି ଭାବରେ ଅଜାମିଳ ତାର ପୂର୍ବ ସ୍ୱୀକୃତି ଅନୁସାରେ ସେ ତାଙ୍କର ଛୋଟ ଯେଉଁ ଦଶମ ପୁତ୍ର ନାମ ରଖିଥିଲେ ନାରାୟଣ। 88 ବର୍ଷ ଆଙ୍କର କେତେ ବୟସ ହେଇଥିଲା ମୃତ୍ୟୁ ସମୟରେ? 90 ବର୍ଷ। ଅଜାମିଳର 88 ବର୍ଷ ହେଇଥିଲା ମୃତ୍ୟୁ ସମୟ ଆସିଯାଇଥିଲା। ତେଣୁ ଏ ଭାଗବତମରେ ଏଇ ଯେଉଁ ଚରିତ୍ର ସବୁ ରହିଛି ଏଇଥିରୁ ଆମେ ଆମର ଶିକ୍ଷା ପ୍ରାପ୍ତ ହେବା। ଏଇସବୁ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ ଯେଉଁ କହିଛନ୍ତି ଯେଉଁ ଭାଗବତ କଥା ଏ କହିବାର ଉଦ୍ଦେଶ୍ୟ ହେଉଛି ମାନବ ସମାଜର କଲ୍ୟାଣ ପାଇଁ କୁହାଯାଇଛି। ଆମେ ଏଇ ଯେଉଁ ଶ୍ରବଣ କରିବା ବା ଅଧ୍ୟୟନ କରିବା ତାହେଲେ ଆମ ଜୀବନରେ ଆମକୁ ବହୁତ ସେଇଟା ସାହାଯ୍ୟ କରିବ। ଏଇ ଯେଉଁ ଅନ୍ତିମ ସମୟ ହେଉଛି ପରୀକ୍ଷାର ସମୟ। ମନୁଷ୍ୟ ଜନ୍ମ ଜଣେ ପ୍ରାପ୍ତ ହେଇଛି ମାନେ ଆମେ ପିଲାମାନେ ସ୍କୁଲରେ ପଢ଼ୁଛନ୍ତି ବିଭିନ୍ନ ପରୀକ୍ଷା ସବୁ ଦେଉଛନ୍ତି ତ୍ରୈମାସିକ ପରୀକ୍ଷା ଷଣ୍ମାସିକ ପରୀକ୍ଷା ସବୁ ରହିଛି ଏବଂ ବାର୍ଷିକ ପରୀକ୍ଷା ରହିଛି। ଏହିଭଳି ଭାବରେ ଆମର ମାନବ ଜୀବନରେ ମଧ୍ୟ ବିଭିନ୍ନ ପରୀକ୍ଷା ଆସୁଛି। ବିଭିନ୍ନ ଦୁଃଖ କଷ୍ଟ ଯେଉଁ ପ୍ରାପ୍ତ ହେଉଛେ ଆମେ ବିଭିନ୍ନ ବିପଦ ପ୍ରାପ୍ତ ହେଉଛେ ତାଦ୍ୱାରା ଆମେ ଏଇଟା ପରୀକ୍ଷା ଭଗବାନ ଆମକୁ ପାଇଁ ପରୀକ୍ଷା କରୁଛନ୍ତି ଏବଂ ମୃତ୍ୟୁ ସମୟଟା ହେଉଛି ଅନ୍ତିମ ପରୀକ୍ଷା। ଏଇଟା ହେଉଛି ଆମର ମାନବ ଜୀବନର ଫାଇନାଲ ଏକ୍ଜାମିନେସନ୍। ଭଗବାନଙ୍କ ଦ୍ୱାରା ଏଇ ଏକ୍ଜାମିନେସନ୍ କରାଯାଇଛି ଫାଇନାଲ ଏକ୍ଜାମିନେସନ୍ ଏଇଟା। ତେଣୁ ଭକ୍ତିମନ ଠାକୁର କହୁଛନ୍ତି ଦୁର୍ଲଭ ମାନବ ଜନ୍ମ ଆମେ ପ୍ରାପ୍ତ ହେଇଛେ। ଆମେ ଯଦି ଫାଇନାଲ ଏକ୍ଜାମିନେସନ୍ରେ ଯଦି ଫେଲ୍ ହେଇଯିବା ତାହେଲେ ଆମର ମାନବ ଜନ୍ମ ବିଫଳ ହେଇଗଲା। ଦୁର୍ଲଭ ମାନବ ଜନ୍ମ ଲଭିଆ ସଂସାରେ କୃଷ୍ଣ ନା ଭଜିଲୁ ଭଗବାନଙ୍କ ଭଜନ କଲେ ନାହିଁ ମାନେ ଆମେ ପରୀକ୍ଷାରେ ଫେଲ୍ ହେଇଯିବା ନିଶ୍ଚିନ୍ତ ଭାବରେ। ଯେମିତି ଅଜାମିଳ ଚରିତ୍ର ଆମେ ଦେଖୁଛେ ଅଜାମିଳ ପିଲାଦିନେ ଯୁବକ ଅବସ୍ଥା ପର୍ଯ୍ୟନ୍ତ ସେ ଭଗବାନଙ୍କର ପୂଜା ଆରାଧନା କରୁଥିଲେ ତାଙ୍କ ପିତାଙ୍କୁ ସାହାଯ୍ୟ କରୁଥିଲେ। ଭଗବାନ ଏତେ କୃପାଳୁ ଯେ ଭଗବାନ କହୁଛନ୍ତି ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଯେ ସ୍ୱର୍ପମପି ଅସ୍ୟ ଧର୍ମସ୍ୟ ତାଏତେ ମହତୋ ଭୟାତ୍। ଏ ଯେଉଁ ଆମେ ଭଗବାନଙ୍କର କିଛି ଭକ୍ତି ଆଜି ଆପଣମାନେ କିଛି ଶ୍ରବଣ କରୁଛନ୍ତି ଭଗବାନ କଥା ଏଇ ଯେଉଁ କିଛି ଆମେ ଭଗବାନଙ୍କ ବିଷୟରେ ସେବା କରୁଛେ ବା ଭଗବାନଙ୍କ ସହିତ ସମ୍ବନ୍ଧିତ ହେଇଛେ ଭଗବାନ କହୁଛନ୍ତି ଅର୍ଜୁନଙ୍କୁ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଯେ ନେହା ଅଭିକ୍ରମଣ ଆଶ୍ୱସ୍ତି ପ୍ରତ୍ୟବାୟ ନ ବିଦ୍ୟତେ ସ୍ୱର୍ପମପି ଅସ୍ୟ ଧର୍ମସ୍ୟ ତ୍ରାୟତେ ମହତ ଭୟାତ୍। ଆମେ ଏଇ ଭଗବାନଙ୍କର ଭଜନରେ ଯାହା କିଛି କରୁଛେ ଏ କେବେ ନଷ୍ଟ ହେବ ନାହିଁ କେବେ ନାଶ ହେବ ନାହିଁ ନାଶସ୍ତି ଏବଂ ପ୍ରତ୍ୟବାୟ ନ ବିଦ୍ୟତେ ପ୍ରତ୍ୟବାୟ କହିଲେ କିଛି କମିବ ନାହିଁ। ଆପଣଙ୍କର ପାଖରେ 100 ଟଙ୍କା ଅଛି, ଖର୍ଚ୍ଚ କରିଦେଲେ 50 ଟଙ୍କା, ଖର୍ଚ୍ଚ କରିଦେଲେ ଆଉ 50 ଟଙ୍କା ରହିଗଲା, ଟଙ୍କା କମିଯାଉଛି, ବ୍ୟାଙ୍କ ବାଲାନ୍ସ କମିଯାଉଛି। କିନ୍ତୁ ଭଗବାନଙ୍କର ଉଦ୍ଦେଶ୍ୟରେ ଯେଉଁ ଆମେ ସେବା କରୁଛେ, ଇଏ ଯେଉଁ ପରମାର୍ଥିକ ବ୍ୟାଙ୍କ ବାଲାନ୍ସ ରହିଛି, ଇଏ କେବେ ହେଲେ ଶେଷ ହେବ ନାହିଁ, ଏଇଟା ସବୁବେଳେ ସେତିକି ରହିଥିବ, ବଢ଼ିବ ପଛେ କମିବ ନାହିଁ। ପ୍ରତ୍ୟବାୟ ନବିତ୍ତିତ ଭଗବାନ କହୁଛନ୍ତି ଏକଥା ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଅର୍ଜୁନଙ୍କୁ। ଏବେ ସେ କହୁଛନ୍ତି ସ୍ୱଳ୍ପ ଅପ୍ୟାସ୍ୟ ଧର୍ମସ୍ୟ ତ୍ରାୟତେ ମହତ୍ଵ ଭୟାତ୍, ଅତି ଅଳ୍ପ କିଛି ଜଣ ଯଦି ଭଗବାନଙ୍କୁ ଉଦ୍ଦେଶ୍ୟ କରିଛନ୍ତି ତାହେଲେ ସେ ବହୁତ ବଡ଼ ବିପଦରୁ ତାଙ୍କୁ ରକ୍ଷା କରିବ। ତେଣୁ ଏ ଅଜାମିଳ ଯଦିଓ ବହୁତ ପାପାସକ୍ତ ହେଇଥିଲେ, ବହୁତ ପ୍ରକାର ପାପ କାର୍ଯ୍ୟ ଲିପ୍ତ ଥିଲେ, ସାଧାରଣତଃ ପାପର ଚାରୋଟି ସ୍ଥାନ ରହିଛି, ଦିୟୁତଂ ପାନଂ ସ୍ତ୍ରୀୟଂ ସୁନା, ଦିୟୁତ କ୍ରୀଡ଼ା, ଲଟେରୀ ଇତ୍ୟାଦି, ଯେଉଁ ଚାଷ ପଶା ଖେଳ ଯେଉଁ ରହୁଛି, ଗ୍ୟାମ୍ବଲିଂ ଇତ୍ୟାଦି, ଇଏ ହେଉଛି ଦ୍ରୁତ କ୍ରୀଡ଼ା। ପାନଂ କହିଲେ ଯଦି ନିଶା ଦ୍ରବ୍ୟ ସବୁ ରହିଛି, ଚା ପାନଠୁ ଆରମ୍ଭ କରି ବିଡ଼ି, ସିଗାରେଟ୍, ମଦ, ଗଞ୍ଜେଇ, ଭାଙ୍ଗ ଇତ୍ୟାଦି, ଆଜିକାଲି ତ ରେଟ୍ ବ୍ୟାପି ଯାଇଛି, ସେସବୁ ବିଶେଷ ଭାବେ ଯୁବକମାନେ ଆର ଶିକାର ହେଇଯାଉଛନ୍ତି, ଅସତ୍ସଙ୍ଗ ଫଳରେ ଏସବୁ ନିଶା ପାନ କରୁଛନ୍ତି ସେମାନେ, ଏବଂ ଅବୈଧ ସ୍ତ୍ରୀ ସଙ୍ଗ ଏବଂ ମାଛ ମାଂସ ଭକ୍ଷଣ, ଏ ଚାରୋଟି ହେଉଛି ପାପର ସ୍ଥାନ। ତେଣୁ ଅଜାମିଳ ଏଇଭଳି ଭାବରେ ବହୁତ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ଥିଲା, ଏସବୁ ପାପ କାର୍ଯ୍ୟରେ ଲିପ୍ତ ଥିଲା, କିନ୍ତୁ ସେ ଯେଉଁ ପୁତ୍ରର ନାମକରଣ କରିଥିଲେ ନାରାୟଣ, ସେ ପୁତ୍ର ପ୍ରତି ବହୁତ ଆସକ୍ତି ଥିଲା ତାଙ୍କର, ଯଦିଓ ବହୁତ ପ୍ରକାର ପାପ କାର୍ଯ୍ୟ କରିଥିଲେ କିନ୍ତୁ ସବୁବେଳେ ସେ ନାରାୟଣଙ୍କୁ ଡାକୁଥିଲେ, ନାରାୟଣ ଖାଇବା ଆସ, ନାରାୟଣ ବସ, ଶୋଇବା ଆସ, ନାରାୟଣ ପାଣି ପିଅ, ଏଇଭଳି ଭାବରେ ସବୁବେଳେ ଭଗବାନଙ୍କର ନାରାୟଣ ଭଗବାନଙ୍କର ନାମ, ଯଦିଓ ପୁତ୍ରର ଉଦ୍ଦେଶ୍ୟରେ ନାମକରଣ ନାମ ଡାକୁଛି, ପୁତ୍ରକୁ ଲକ୍ଷ୍ୟକରି ଡାକୁଛନ୍ତି କିନ୍ତୁ ଭଗବାନଙ୍କ ନାମ ନେଉଛନ୍ତି। ତେଣୁ ଯେତେବେଳେ 88 ବର୍ଷ ବୟସ ହେଇଗଲା, ସେ ସମୟରେ ତିନି ଜଣ ଯମଦୂତ ଆସି ପହଞ୍ଚିଗଲେ। ତିନି ଜଣ ଯମଦୂତ କାହିଁକି ଆସିଲେ ନା, ଆମେ ତିନି ପ୍ରକାର କାର୍ଯ୍ୟ କରୁଛେ, ଗୋଟେ ଶରୀର ଦ୍ୱାରା କାର୍ଯ୍ୟ କରୁଛେ, ମନରେ ଯେଉଁ ଚିନ୍ତା କରୁଛେ ଆଦର ମଧ୍ୟ ଏଇଟା ଗୋଟେ କାର୍ଯ୍ୟ ହେଉଛି, ବାକ୍ୟ ଦ୍ୱାରା ଯେଉଁ କଥା କହୁଛେ ଇଏ ମଧ୍ୟ ଗୋଟେ କାର୍ଯ୍ୟ। ତେଣୁ ଏଇଭଳି ଭାବରେ ଶରୀର, ମନ ଏବଂ ବାକ୍ୟ, ଏ ତିନି ଭାବରେ ଯେଉଁ ଆମେ କାର୍ଯ୍ୟ କରୁଛେ, ସେଥିପାଇଁ ଅଜାମିଳ ତିନି ପ୍ରକାର ଭାବରେ ପାପ କାର୍ଯ୍ୟ କରୁଥିଲା, ସେଥିପାଇଁ ଯମରାଜଙ୍କର ତିନି ଜଣ ଦୂତ ଆସି ପହଞ୍ଚିଗଲେ। ବହୁତ ଭୟାନକ ତାଙ୍କର ଶରୀର, ଭୟାନକ ରୂପ ତାଙ୍କର, ଦେଖି ଅଜାମିଳ ଭୟ କରିଗଲେ। ତେଣୁ ଭୟରେ ଯେଉଁ ତାଙ୍କର 5 ବର୍ଷର ବାଳକ ଯେଉଁ ପୁତ୍ର ଥିଲା, ଦଶମ ପୁତ୍ର, ଅନ୍ତିମ ପୁତ୍ର, ନାରାୟଣକୁ ଡାକିଦେଲେ, ନାରାୟଣ ଆସ, ନାରାୟଣ ଭୟରେ ବିକଳ ହେଇକି ନାରାୟଣକୁ ଡାକିଦେଲେ। ଯମରାଜଙ୍କ ଦୂତମାନେ ଯେ ପାସ ପକେଇ ଦେଇଥିଲେ ତାଙ୍କୁ ନେଇଯିବା ପାଇଁ, ମୃତ୍ୟୁ ସମୟରେ ସମସ୍ତଙ୍କର ଏଇ ଅବସ୍ଥା ହେବ, ଯେଉଁମାନେ ଭଗବାନଙ୍କର ସ୍ମରଣ କରିବେ ନାହିଁ, ଭଗବାନଙ୍କର ସେବା କରିବେ ନାହିଁ, ତାଙ୍କ ପାଇଁ ଯମଦୂତମାନେ ଆସି ଯମ ପାସ ରହିଛି, ଯମ ପାସ ଦୌଡ଼ି, ଯମ ଦୌଡ଼ି ରହିଛି। ତେଣୁ ସେ ପାସ ନେଇ ଆମକୁ ଯେଉଁ ସୂକ୍ଷ୍ମ ଶରୀର ରହିଛି, ଏ ଶରୀର ଭିତରେ ଆମର ଗୋଟେ ସୂକ୍ଷ୍ମ ଶରୀର ରହିଛି, ମନ, ବୁଦ୍ଧି ଏବଂ ଅହଙ୍କାର, ଏଇଟା ନେଇକରି ଆମର ଗୋଟେ ସୂକ୍ଷ୍ମ ଶରୀର ରହିଛି, ସେ ଶରୀରକୁ ସେମାନେ ବାନ୍ଧିବେ ସେଇଥିରେ, ଆଉ ଗୋଟେ ସେମାନେ ଶରୀର ପ୍ରଦାନ କରିବେ, ଯାତନା ଶରୀର ସେମାନେ ପ୍ରାପ୍ତ କରିଦେବେ, ଏବଂ ଆମର ସୂକ୍ଷ୍ମ ଶରୀରକୁ ତା ଭିତରେ ରଖି ସେ ନେଇଯିବେ, ତାଙ୍କର ନର୍କକୁ ନେଇଯିବେ, ବିଚାର ହେବ ସେଠି, ଯମରାଜ ବିଚାର କରିବେ। ତେଣୁ ଏ ତିନି ଜଣ ଯମଦୂତ ସେଇଭଳି ଭାବରେ ତାଙ୍କୁ ଯମପାସରେ ବନ୍ଦୀ କରିକି ନେବା ପାଇଁ ବସିଥିଲେ, ସେହି ସମୟରେ ସେ ନାରାୟଣ ଆୟ ବୋଲି ଡାକିଦେଲେ। ତେଣୁ ଭଗବାନଙ୍କର ନାମ ନେଇଥିବାରୁ ଭଗବାନଙ୍କର ଚାରି ଜଣ ଦୂତ ଆସି ପହଞ୍ଚିଗଲେ, ବିଷ୍ଣୁ ଦୂତ, ନାରାୟଣ ଚାରୋଟି ଅକ୍ଷର, ତେଣୁ ଚାରି ଜଣ ଦୂତ ଆସି ପହଞ୍ଚିଗଲେ। ଭଗବାନଙ୍କର ଦୂତମାନେ ବି ଏଇଠି ଅଛନ୍ତି, ଯମରାଜଙ୍କ ଦୂତମାନେ ବି ଏଇଠି ଅଛନ୍ତି। ତେଣୁ ଯମରାଜଙ୍କ ଦୂତମାନେ ଯେଉଁ ନେଇଯାଉଥିଲେ, ଆଉ ଗୋଟିଏ ସେକେଣ୍ଡ ଯଦି ଡେରି ହେଇଥାନ୍ତା ତାହେଲେ ସେ ପଳେଇ ଯାଇଥାନ୍ତେ, ନେଇକିରି ଅଜାମିଳକୁ ନେଇ ପଳେଇ ଯାଇଥାନ୍ତେ, ଅଜାମିଳ ନକରି ପହଞ୍ଚିଯାଇଥାନ୍ତା। କିନ୍ତୁ ସେ ଯେତେବେଳେ ନାରାୟଣ ଡାକି ଦେଇଛନ୍ତି, ସେତେବେଳେ ସାଙ୍ଗେ ସାଙ୍ଗେ ଚାରି ଜଣ ନାରାୟଣଙ୍କ ଦୂତ ଆସି ପହଞ୍ଚିଗଲେ, ଏବଂ ସେ ବିଷ୍ଣୁ ଯମଦୂତଙ୍କୁ ମନା କରିଦେଲେ, ତମେ ନେଇପାରିବ ନାହିଁ, ଅଜାମିଳ ଶରୀରକୁ ନେଇପାରିବ ନାହିଁ। ତେଣୁ ସେମାନେ ଆଶ୍ଚର୍ଯ୍ୟ ହେଇଗଲେ, ଜୀବନର ପ୍ରଥମ ଥର ପାଇଁ ଏଭଳି ଅବସ୍ଥା ହେଲା ତାଙ୍କର। ଏମାନେ ଯୋଉ ଯମରାଜଙ୍କ ଦୂତ ମାନେ ପ୍ରକୃତ ଦେଖିବାକୁ ବହୁତ ବିକଟାଳ ରୂପ, କିନ୍ତୁ ନାରାୟଣଙ୍କ ଦୂତ ମାନେ ବହୁତ ସୁନ୍ଦର ରୂପ। ଭଗବାନ ଚତୁର୍ଭୁଜ ଶଙ୍ଖଚକ୍ର ଗଦାପଦ୍ମ ଧାରଣ କରିଛନ୍ତି, ତାଙ୍କର ଦୂତମାନେ ମଧ୍ୟ ସେଇଭଳି ଭାବରେ ଶଙ୍ଖଚକ୍ର ଗଦାପଦ୍ମ ଧାରଣ କରିଛନ୍ତି, ପୀତବାସ ପରିଧାନ କରିଛନ୍ତି, ବହୁତ ସୁନ୍ଦର ଶରୀର ତାଙ୍କର, ବିଭିନ୍ନ ପ୍ରକାର ଅଳଙ୍କାର ପରିଧାନ କରିଛନ୍ତି। ତେଣୁ ଏତେ ସୁନ୍ଦର ରୂପ ଦେଖି ସେମାନେ ଆଶ୍ଚର୍ଯ୍ୟ ହେଇଗଲେ, କହିଲେ ଏତେ ସୁନ୍ଦର ରୂପ ରହିଛି, କାର୍ଯ୍ୟ ଏଭଳି କରୁଛନ୍ତି, ଅଧର୍ମ ପାପୀ ବ୍ୟକ୍ତିରେ ସାହାଯ୍ୟ କରୁଛନ୍ତି। ସେ କହୁଛନ୍ତି ଆମେ ସବୁ ଧର୍ମରାଜର ଦୂତ, ଆପଣ କିଏ ଆମକୁ କାହିଁକି ବାଧା ଦେଉଛନ୍ତି? ତେଣୁ ଭଗବାନଙ୍କ ଦୂତମାନେ କହିଲେ, ତୁମେ କହୁଛ ଯମରାଜଙ୍କ ଦୂତ ଧର୍ମରାଜଙ୍କ ଦୂତ, ଜୁଏଂ ବି ଧର୍ମରାଜସ୍ୟ ଯଦି ନିର୍ଦ୍ଦେଶ କାରଣ ଦୂତ ଧର୍ମସ୍ଥାନ ତସ୍ତମ ଯଚ ଅଧର୍ମସ୍ୟ ଲକ୍ଷଣ। ତୁମେ ଧର୍ମରାଜଙ୍କ ଦୂତ କହୁଛ, ଧର୍ମ କ'ଣ ଜାଣିଛ? ଧର୍ମ କ'ଣ କୁହ ଆମକୁ, ଧର୍ମର ତତ୍ତ୍ୱ କ'ଣ, ଧର୍ମର ଲକ୍ଷଣ କ'ଣ କୁହ ଆମକୁ। ତୁମେ ଯଦି ଧର୍ମରାଜଙ୍କ ଦୂତ ବୋଲି କହୁଛ, ଧର୍ମ ତତ୍ତ୍ୱ ଜାଣିଥିବ। ତେଣୁ ସେମାନେ ଯମରାଜଙ୍କ ଦୂତମାନେ ଧର୍ମ ବିଷୟରେ କହିବା ଆରମ୍ଭ କଲେ। ସେ ଜାଣିଛନ୍ତି, ବେଦ ବିଷୟରେ ଜାଣିଛନ୍ତି। ଯମରାଜ ଯିଏକି ସିଏ ମଧ୍ୟ ଜଣେ କ'ଣ, ସିଏ ଜଣେ ମହାଜନ, 12 ଜଣ ମହାଜନ ଅଛନ୍ତି, ତା ଭିତରୁ ସ୍ୱୟଂଭୁ ମହାରାଜ ଯେଉଁ ରହିଛନ୍ତି ଯମରାଜ, ସିଏ ମଧ୍ୟ ଜଣେ ମହାଜନ, ଏବଂ ଯମରାଜଙ୍କ ଦୂତମାନେ ବେଦ ବିଷୟରେ ଜାଣିଛନ୍ତି। ତେଣୁ ସାଙ୍ଗେ ସାଙ୍ଗେ ସେମାନେ କହିଲେ, ବେଦ ବିଷୟରେ କହିଲେ, ଧର୍ମ ବିଷୟରେ କହିଲେ, ଧର୍ମଙ୍କୁ ସାକ୍ଷାତ ସେ କହିଲେ, ବେଦରେ ବେଦ ପ୍ରଣୀତ ଧର୍ମ, ବେଦରେ ଧର୍ମ ବିଷୟରେ ଲେଖାଯାଇଛି କ'ଣ ଧର୍ମ, ଏବଂ ଅଧର୍ମ ତତ୍ ବିପର୍ଯ୍ୟୟ, ପାପ ହେଉଛି କେଉଁଟା, ଯେଉଁଟା ମନା କରାଯାଇଛି, ନିଷିଦ୍ଧ କରାଯାଇଛି, ଏଇଟା କରିବ ନାହିଁ। ମୁଁ କହିଲି 4 ପାପର ସ୍ଥାନ, ଦୂତଙ୍କ ପାନଙ୍କ ସ୍ତ୍ରୀଙ୍କ ସୁନା, ମନା କରାଯାଇଛି ତୁମେ କରିବ ନାହିଁ ବୋଲି। ତେଣୁ ଏ ଅଜାମିଳ ଏଇଭଳି ଭାବରେ ପାପ କାର୍ଯ୍ୟରେ ଲିପ୍ତ ଥିଲା, ବେଶ୍ୟା ସଂଘ କରୁଥିଲା, ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରୁଥିଲା। ଏଭଳି ଭାବରେ କୁହାଯାଏ ଚିତ୍ରଗୁପ୍ତଙ୍କର ଯେଉଁ ତାଙ୍କର ପାଞ୍ଜି ଅଛି, ଆମ ସମସ୍ତଙ୍କର ଗୋଟେ ପାଞ୍ଜି ଅଛି, ଆମେ ଯେଉଁ ପାପ କାର୍ଯ୍ୟ କରୁଛୁ, ଯେଉଁ ପୁଣ୍ୟ କାର୍ଯ୍ୟ କରୁଛୁ, ସେଥିରେ ଲେଖା ହେଉଛି, ଚିତ୍ରଗୁପ୍ତ ଲେଖୁଛନ୍ତି ସେଥିରେ, ସେଥିରେ ଲେଖାଯାଉଛି। ତେଣୁ ଚିତ୍ରଗୁପ୍ତ ଯେଉଁ ଲେଖୁଥିଲେ, ଇଏ ଅଜାମିଳର ବିରାଟ ବଡ଼ ପାଞ୍ଜି ହେଇଥିଲା। ତେଣୁ ଏଇଭଳି ଭାବରେ ଯମରାଜଙ୍କ ଦୂତମାନେ ସେସବୁ ଲିଷ୍ଟ କହିଲେ, ଏତିକି ଏତିକି ପାପ କାର୍ଯ୍ୟ କରିଛି। ସେମାନେ ଭାବିଲେ, ଯେତେବେଳେ ଇଏ 4 ବହୁତ ସୁନ୍ଦର ଯୁବକ ରହିଛନ୍ତି, ଆସିଛନ୍ତି, ଯେତେବେଳେ ଜାଣିବେ ପାପୀ ବ୍ୟକ୍ତି ବୋଲି, ତାକୁ ତ୍ୟାଗ କରି ପଳେଇବେ ବୋଧେ। କିନ୍ତୁ ସାଙ୍ଗେ ସାଙ୍ଗେ ସେମାନେ ଯଦି ଶୁଣିସାରିଲା ପରେ କହିଲେ, କହିଲେ ତମେ ପ୍ରକୃତରେ ଜାଣିନ ଆହୁରି ଧର୍ମ କ'ଣ, ଅୟମ୍ ହି କୃତ ନିବେଶ, ତମେ ଯେଉଁ ପାପ କାର୍ଯ୍ୟ କହୁଛ, ଏ ପାପ କାର୍ଯ୍ୟ ପ୍ରାୟଶ୍ଚିତ କରିଦେଇଛନ୍ତି। କେତେବେଳେ କଲେ ନା, ଅୟମ୍ ହି କୃତ ନିବେଶ, ତମେ ଏଇ ଜନ୍ମର କଥା କହିଛ ତ, ଏଇ ଜନ୍ମରେ ସେ ପାପ କାର୍ଯ୍ୟ କରିଛନ୍ତି, ଇଏ କୋଟି ଜନ୍ମର ପାପ କାର୍ଯ୍ୟରୁ ନିଷ୍କୃତ ହେଇଯାଇଛନ୍ତି, ପାପ କାର୍ଯ୍ୟ ପ୍ରାୟଶ୍ଚିତ କରିଦେଇଛନ୍ତି, ଜନ୍ମ କୋଟିଆ ଅଂଶାମପି। ଯମରାଜ ଦୂତମାନେ ଆଶ୍ଚର୍ଯ୍ୟ ପଚାରିଲେ, କେତେବେଳେ କଲେ ସେମାନେ, ଆମେ ତ ଜାଣିନୁ କେତେବେଳେ କଲେ। ନା ଯଦ୍ ବ୍ୟାଜହାର ବିବସ, ତମେ ଯେତେବେଳେ ଜମା ପାସ ପକେଇ ନେବା ପାଇଁ ବସିଥିଲ, ବିବସ ଭାବରେ ସେ କ'ଣ ଉଚ୍ଚାରଣ କରିଥିଲେ? ଯଦ୍ ବ୍ୟାଜହାର ବିବସ ନାମ ସ୍ୱସ୍ତୟନ ହରି, ଭଗବାନ ହରିଙ୍କର ନାମ ନେଇଥିଲା ଯେଉଁଟା ସମସ୍ତ ମଙ୍ଗଳ ପ୍ରଦାନ କରିବ, ନାମ ସ୍ୱସ୍ତୟନ ହରି। ଆମେ ଯେଉଁ ଭଗବାନ ହରିଙ୍କର ଯେଉଁ ନାମ କୀର୍ତ୍ତନ କଲେ, ଏ ସ୍ୱସ୍ତୟନ ସ୍ୱସ୍ତି ସୁଅସ୍ତି ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରିବ, ସମସ୍ତଙ୍କୁ ମଙ୍ଗଳ ପ୍ରଦାନ କରିବ ଭଗବାନଙ୍କର ନାମ। କେବଳ ଯେ ପରଗତ ବା ଏ ଭୌତିକ ଜଗତ ଯେ ତ୍ୟାଗ କରିଦେଇଛନ୍ତି, ଶରୀର ତ୍ୟାଗ କରିଛନ୍ତି, ତାଙ୍କର ଆତ୍ମାକୁ ଆନନ୍ଦ ପ୍ରଦାନ କରିବ ତା ନୁହଁ, ଯେଉଁମାନେ ଶ୍ରବଣ କରିବେ, ଯେଉଁମାନେ କୀର୍ତ୍ତନ କରିବେ, ଯେଉଁମାନେ ସାହାଯ୍ୟ କରିବେ, ସମସ୍ତେ ସମସ୍ତଙ୍କର ମଙ୍ଗଳ ହେବ, ଏଥିରେ ବିଧାନ କରାଯିବ ଭଗବାନ ନାମ। ଏଭଳି ଭାବରେ ସମଗ୍ର ପବିତ୍ର ଜଗତକୁ ପବିତ୍ର କରିଦେବ ଭଗବାନଙ୍କ ନାମ। ତେଣୁ ଯେତେବେଳେ ଯମରାଜଙ୍କ ଦୂତମାନେ ଶୁଣିଲେ ଏ କଥା, ସେ କହିଲେ, ଆଜ୍ଞା ଆପଣ ଯେଉଁ କହୁଛନ୍ତି ସେ ଭଗବାନଙ୍କ ନାମ ନାରାୟଣ ନାମ ନେଇଛି ଆମେ ଶୁଣିଛୁ, କିନ୍ତୁ ସେ ଭଗବାନ ନାରାୟଣଙ୍କୁ ଲକ୍ଷ୍ୟ କରି ନେଇନି, ସେ ତାର ପୁତ୍ରକୁ ଲକ୍ଷ୍ୟ କରି ଡାକୁଥିଲା, ପୁତ୍ରକୁ, ସେ ପୁତ୍ର ଯେ 5 ବାଳକ ହେଇ ଯେଉଁ ଖେଳୁଛି, ତାକୁ ଲକ୍ଷ୍ୟ କରି କହିଥିଲା ସେ। ତେଣୁ ବିଷ୍ଣୁ ଦୂତ କହିଲେ, ତମେ ଆହୁରି ଧର୍ମରାଜଙ୍କ ଦୂତ ହେଇ ନାମର ମହାତ୍ମା ଆହୁରି ଜାଣିନ, ସାଙ୍କେତ୍ୟଂ ପାରିହାସ୍ୟଂ ସ୍ତବଂ ହେଳନମେ ବାବା ବୈକୁଣ୍ଠ ନାମ ଗ୍ରହଣଂ ଅଶେଷ ଅଘରଂ ବିଧୁ। ଜଣେ ଭଗବାନଙ୍କ ନାମ ସଙ୍କେତ ଭାବରେ ହଉ, ଆଜି ଏ ଯେଉଁ ଆମର ଚାଲିଯାଇଛନ୍ତି ଦ୍ୱାଦଶ ପାଳନ କରୁଛି। ପି କୃଷ୍ଣ ମା ଭଗବାନଙ୍କର ନାମ ସେଠି ରହିଛି, ତାଙ୍କ ନାମ ନେଲା ମାନେ ଭଗବାନଙ୍କ ନାମ ଆସୁଛି। ବା ଜଣେ ପରିହାସ କରି ନାମ ନଉ, ସାଙ୍କେତେ ପରିହାସ ସ୍ତୋଭଂ। ଆପଣଙ୍କ ଗ୍ରାମରେ ଆଜିକାଲି ସବୁ ଦାଣ୍ଡକାଳୀ ସବୁ ଚାଲିଛି, ବିଭିନ୍ନ ଡ୍ରାମା ହେଉଥିବ, ସେଥିରେ ମଧ୍ୟ ଭଗବାନଙ୍କ ନାମ ନେଉଛନ୍ତି। ସ୍ତୋଭରେ ମଧ୍ୟ ଭଗବାନଙ୍କ ନାମ ନିଅନ୍ତୁ, ବା ହେଳାରେ ମଧ୍ୟ ଜଣେ ଯଦି ଭଗବାନଙ୍କ ନାମ ନେଉଛି, ତାହେଲେ ଏ ବୈକୁଣ୍ଠ ନାମ ଗ୍ରହଣ ଅଚେତ ଅବହରଂ ବିଧୁ। ଭଗବାନଙ୍କର ଗୋଟେ ନାମ ହେଉଛି ବୈକୁଣ୍ଠ, ଯେଉଁଠି କୁଣ୍ଠା ନାହିଁ ଭଗବାନଙ୍କ ନାମ ନେଲା ମାନେ ଜଣେ କୁଣ୍ଠାରୁ ମୁକ୍ତ ହୋଇଯିବ, ଜଣେ ଆନନ୍ଦ ପ୍ରାପ୍ତ ହେବ, ସେଥିପାଇଁ ଭଗବାନଙ୍କ ନାମ ହେଉଛି ବୈକୁଣ୍ଠ। ସେ ଭଗବାନଙ୍କର ନାମ ଗ୍ରହଣ କଲା ମାନେ ଯେକୌଣସି ଉପାୟରେ ହେଉ, ସଙ୍କେତରେ ହେଉ, ପରିହାସରେ ହେଉ, ସ୍ତୋଭରେ ହେଉ, ବା ହେଳନରେ ହେଉ, ଏ ସମସ୍ତ ପାପକୁ ଦୂର କରିଦେବ, ଅଶେଷ ଅବହରଂ ବିଧୁ। ଏଇଭଳି ଭାବରେ ଯମରାଜଙ୍କର ଦୂତମାନେ ଏବଂ ବିଷ୍ଣୁଙ୍କର ଦୂତମାନଙ୍କ ଭିତରେ ଆଲୋଚନା ହେଲା ପରେ ଯମରାଜ ଦୂତମାନେ ଭୟରେ ପଳାଇଗଲେ। ତେଣୁ ଯମରାଜଙ୍କୁ ଯାଇ ପଚାରିଲେ ପ୍ରକୃତ ଧର୍ମ କ'ଣ, ପ୍ରକୃତ ଧର୍ମ କ'ଣ, ପ୍ରକୃତ ଧର୍ମ ବିଷୟରେ ଜାଣିନଥିଲେ, କେବଳ ବୈଦିକ ଧର୍ମ ବିଷୟରେ ଜାଣିଥିଲେ, ଯେଉଁ ତ୍ରିଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି, ସତ୍ୟରଜ ତମ ତ୍ରିଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି, ଏ ତ୍ରିଗୁଣ ଧର୍ମ ବିଷୟରେ ସେମାନେ ଜାଣିଥିଲେ, କାରଣ ସେମାନେ ଏତେ ଉନ୍ନତ ସ୍ତରକୁ ଯାଇନଥିଲେ, ଯେଉଁଥିପାଇଁ କି ଉନ୍ନତ ଧର୍ମ ବିଷୟରେ ଯମରାଜ ତାଙ୍କର ଦୂତମାନଙ୍କୁ କହିନଥିଲେ। କିନ୍ତୁ ଆଜି ଯେତେବେଳେ ଯମରାଜ ଦୂତମାନେ ପଚାରୁଛନ୍ତି, ସେତେବେଳେ ଯମରାଜ କହୁଛନ୍ତି ଇଏ ହେଉଛି ସବୁଠାରୁ ଶ୍ରେଷ୍ଠ ଧର୍ମ। କ'ଣ ସେଇଟା ନା, ଏତେ ଭାନ ଏବଂ ଲୋକେସ୍ମିନ୍ ପୁଂସାଂ ଧର୍ମ ପରସ୍ମୃତ, ଏ ସବୁଠାରୁ ଶ୍ରେଷ୍ଠ ଧର୍ମ ହେଉଛି ଏଇଟା। କ'ଣ ସେଇଟା ନା, ବାସୁଦେବ ଭଗବତୀ ଭକ୍ତିଯୋଗ ଭଗବତୀ ତନ୍ନାମ ଗ୍ରହଣାଦେବି। ଭଗବାନଙ୍କର ଯେଉଁ ଭକ୍ତି କରିବା, ଏଇ ଭକ୍ତିର 9 ଅଙ୍ଗ ରହିଛି, ତା ଦେହରୁ ଭଗବାନଙ୍କ ନାମ ଗ୍ରହଣ ହେଉଛି ଶ୍ରେଷ୍ଠ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଏ ଭଗବାନଙ୍କ ନାମ, ଇଏ ହେଉଛି ଶ୍ରେଷ୍ଠ ଧର୍ମ। ତେଣୁ ଏଇ ଅଜାମିଳ ପ୍ରସଙ୍ଗରେ କୁହାଯାଏ ଏଇଭଳି ଭାବରେ, ଅଜାମିଳ ଯଦିଓ ଭଗବାନଙ୍କ ନାମ ପୁତ୍ରକୁ ଲକ୍ଷ୍ୟ କରି ନେଇଥିଲା, କିନ୍ତୁ ତଥାପି ସେ ଉଦ୍ଧାର ପାଇଗଲା। ତେଣୁ ସେଇଠି ସେ ନିଜକୁ ମାନେ ନିଜକୁ ଭାରି ଧିକ୍କାର କଲା, କହିଲା ମୁଁ ଏତେ ସମୟ ମୋର ବୃଥା ଚାଲିଗଲା, ଭଗବାନଙ୍କୁ ଭଜନ କଲି ନାହିଁ, କହି ସେ ଘର ଗୃହ ତ୍ୟାଗ କରି ହରିଦ୍ୱାର ଯାଇ ଭଗବାନଙ୍କୁ ଭଜନ କରି ଭଗବାନଙ୍କ ଧାମରୁ ବୈକୁଣ୍ଠ ଧାମରୁ ଗୋଟେ ଆସିଲା, ଗୋଟେ ବିମାନ ଆସିଲା, ସୁବର୍ଣ୍ଣ ବିମାନ, ଏବଂ ସେ ବିମାନରେ ସେ ବୈକୁଣ୍ଠ ଲୋକକୁ ଗଲେ। ଏଭଳି ଭାବରେ ଶାସ୍ତ୍ରରେ ସବୁ ଭଗବାନ କଥା ବିଷୟରେ, ଭଗବାନଙ୍କ ଭକ୍ତମାନଙ୍କ ବିଷୟରେ, ଭଗବାନଙ୍କ ବିଷୟରେ ବହୁତ କଥା ରହିଛି। ତେଣୁ ଭକ୍ତିବିନୋଦ ଠାକୁର ସେ କଥା କହୁଛନ୍ତି, ଏଇ ଯେଉଁ ମାନବ ଜନ୍ମ ଆମେ କହିଲେ 80 ଜନ୍ମ ପାର ହେଲା ପରେ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି, ସେ ମନୁଷ୍ୟ ଜନ୍ମରେ ଯଦି ଭଗବାନଙ୍କର ଭଜନ ନ କଲେ, ତାହେଲେ ସେ ମନୁଷ୍ୟ ଜନ୍ମ ବିଫଳ ହୋଇଗଲା। ଦୁର୍ଲଭ ମାନବ ଜନ୍ମ ଲଭିଆ ସଂସାରେ, କୃଷ୍ଣ ଭଜନ ଦୁଃଖ କହିବ କାହାରେ, ଭଗବାନଙ୍କର ଭଜନ କଲେ ନାହିଁ ତାଠୁ ବଢ଼ିଆ ଆଉ ଦୁଃଖ ଆଉ କ'ଣ ରହିଛି। ତେଣୁ ସଂସାର ସଂସାର କରି ମିଛେ ଗଲା କାଳ, ଲାଭ ନା ହୋଇଲ କିଛୁ ଘଟିଲ ଜଞ୍ଜାଳ। ମନୁଷ୍ୟ ଜନ୍ମ ଜଣେ ପ୍ରାପ୍ତ ହୋଇଛି ମାନେ ସେ ଏଇ ଭୌତିକ ଚିନ୍ତାରେ ଯଦି ଆରମ୍ଭରୁ ଜୀବନର ଆରମ୍ଭରୁ ଏଇ ଖେଳାବୁଲା କରି ପିଲାଦିନେ ସବୁ ଖେଳାବୁଲାରେ ସମୟ ପଳାଇଗଲା, ତାପରେ ଯୁବକ ବୟସରେ କେଉଁଠି ଟଙ୍କା ରୋଜଗାର କରିବାକୁ ସେଥିରେ ସମୟ ଚାଲିଗଲା, ବୃଦ୍ଧ ବୟସରେ ଆଉ କିଛି କାନକୁ ଶୁଭୁନି, ଆଖିକୁ ଦୁଶୁନାହିଁ, ଚାଲିପାରୁନାହାନ୍ତି, ଏଇଭଳି ଭାବରେ ଅବସ୍ଥାରେ ଭଗବାନ କିଛି ଭଜନ କଲେ ନାହିଁ, ଏଇଭଳି ଭାବରେ ସଂସାର ସଂସାର ହେଇକି ଚାଲିଗଲା, ସମୟ ଚାଲିଗଲା, କିଛି ଲାଭ କିଛି ହେଲା ନାହିଁ, ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇକି କିଛି ଲାଭ ହେଲା ନାହିଁ। କିସେର ସଂସାର ଏଇ ଛାୟାବାଜି ପ୍ରାୟ, ଇହାତେ ମମତା କରି ବୃଥା ଦିନ ଯାଏ। ଏ ଭୌତିକ ଜଗତ ରହିଛି, ଇଏ ଗୋଟେ ପ୍ରକୃତ ଜଗତ ନୁହଁ, ଇଏ ହେଉଛି ଯେଉଁ ଚିତ୍ ଜଗତ ରହିଛି, ଯେଉଁ ପ୍ରକୃତ ଧାମ ଆମର ରହିଛି, ପ୍ରକୃତ ଘର। ଏ ଗ୍ରାମର ନାମ କ'ଣ? ଚୈତନ୍ୟପୁର। ଏ ଭଗବାନଙ୍କ ନାମ ରହିଛି ଚୈତନ୍ୟପୁର। ଚୈତନ୍ୟ ମହାପ୍ରଭୁ ଯାଇଥିଲେ, ଆସିଥିଲେ 1510 ମସିହାରେ ଆସିଥିଲେ, ନବଦ୍ୱୀପରୁ ଆସିଲେ, ସନ୍ୟାସ ଗ୍ରହଣ କରି ଆସିଲେ, ପୁରୀକି ଆସିଲେ ଏବଂ ତାପରେ ସେ ଦାକ୍ଷିଣାତ୍ୟ ଯାଇଥିଲେ। ଏଇପଟେ ଯାଇଥିବେ, ଏଇ ଦକ୍ଷିଣକୁ ଯାଇଛନ୍ତି ମାନେ ଏଇପଟେ ଯାଇଥିବେ ଆମର ଦକ୍ଷିଣ ରାଜ୍ୟ। ତେଣୁ ମହାପ୍ରଭୁଙ୍କ ନାମ ଅନୁସାରେ ଚୈତନ୍ୟପୁର ନାମ ହେଇଛି। ଯେଉଁମାନେ ପୁରୁଣା ବ୍ୟକ୍ତି ଥିବେ ସେମାନେ ଜାଣିଥିବେ କାହିଁକି ଗ୍ରାମର ନାମକରଣ ହେଇଛି ଚୈତନ୍ୟପୁର। ଯାହା ବି ହଉ ଭଗବାନଙ୍କ ନାମ ଅନୁସାରେ ହେଇଛି। ମହାପ୍ରଭୁ ଏଇପଟେ ଯାଇଛନ୍ତି ଚୈତନ୍ୟପୁର, ମହାପ୍ରଭୁ ଆସିଛନ୍ତି ଆମକୁ ଆମମାନଙ୍କୁ ଉଦ୍ଧାର କରିବା ପାଇଁ। ମହାପ୍ରଭୁଙ୍କ ଭକ୍ତ ଆମେ ସବୁ ମହାପ୍ରଭୁଙ୍କ ଧାରାରେ ଆସିଛୁ। ଏଇ ମହାପ୍ରଭୁଙ୍କ ବାଣୀ ପ୍ରଚାର ହେଉଛି। ତେଣୁ ଏହିଭଳି ଭାବରେ ମନୁଷ୍ୟ ଜଣେ ପ୍ରାପ୍ତ ହେଇ ଏଇ ମମତା କରି ଭୌତିକ ସଂସାର ପ୍ରତି ମମତା କରି ଏ ଭୌତିକ ଜଗତ ଯେଉଁଟା ପ୍ରକୃତ ଜଗତ ନୁହଁ, ଇଏ ହେଉଛି ଚିର ଜଗତର ଗୋଟେ ପ୍ରତିଫଳନ, ଛାୟାବାଜି। ଛାୟାର ଯେମିତି କିଛି ପ୍ରକୃତ ସତ୍ୟତା ନଥାଏ, ଆଲୋକର ଅବସ୍ଥାରେ, ଆଲୋକର ବ୍ୟବସ୍ଥାରେ ସେ ଛାୟା ହୁଏ, ଯାହା ହୁଏ ଆଲୋକର ପରିବର୍ତ୍ତନରେ ଛାୟାର ପରିବର୍ତ୍ତନ ହୁଏ। ସେହିଭଳି ଭାବରେ ଏ ଭୌତିକ ଜଗତ ହେଉଛି ଛାୟାବାଜି ପାଏ, ଭକ୍ତିମନ ଠାକୁର କହୁଛନ୍ତି। ତେଣୁ ଏ ଦେହ ପତନ ହେବେ କି ହେବେ ଆମାର, ଆଜି ଯେଉଁ ପି କୃଷ୍ଣ ମାଙ୍କର ଦେହ ଚାଲିଗଲା, ତାଙ୍କର କ'ଣ ଗତି ହେବ? ଆମର ମଧ୍ୟ ଦିନ ଚାଲିଯିବ, ଆମର ମଧ୍ୟ ଶରୀର ପତନ ହେବ, ତେଣୁ ଆମର କ'ଣ ଗତି ହେବ? କେହ ସୁଖ ନାହିଁ ଦେବେ ପୁତ୍ର ପରିବାର, ଆତ୍ମା ଯଦି ଚାଲିଯିବ ଶରୀର ତ୍ୟାଗ କରିବ ସେତେବେଳେ ଆଉ କେ ପିଲା ଛୁଆ କେହି ତା ସାଙ୍ଗରେ ଯିବେ ନାହିଁ। ତେଣୁ ଏଇ ଜନ୍ମ ପ୍ରାପ୍ତ ହେଇଛି ମାନେ ଗର୍ଦ୍ଧବାର ମତହାନି କରି ପରିଶ୍ରମ କାହାର ଲାଗି ଏତେ କରି ନାଗୁଥିବେ ବ୍ରହ୍ମ। ସମସ୍ତେ ଅତ୍ୟନ୍ତ କଠିନ ପରିଶ୍ରମ କରୁଛନ୍ତି, ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇ କଠିନ ପରିଶ୍ରମ କରୁଛନ୍ତି, କିନ୍ତୁ କ'ଣ ପାଇଁ ଏତେ ପରିଶ୍ରମ କରୁଛନ୍ତି? ଭକ୍ତିମନ ଠାକୁର ପଚାରୁଛନ୍ତି। ଦିନ ଯାଏ ମିଛା କାଜେ ନିଶା ନିଦ୍ରା ବସେ ନାହିଁ ଭାବି ମରଣ ନିକଟେ ଆସ, ମରଣ ବି ମୃତ୍ୟୁ ବିଷୟରେ କେହି ଚିନ୍ତା କରୁନାହାନ୍ତି। ଯେତେବେଳେ ପାଣ୍ଡବମାନେ ବନବାସରେ ଥିଲେ, 12 ବର୍ଷ ବନବାସ ପରେ ଗୋଟେ ବର୍ଷ ଅଜ୍ଞାତବାସ ହେବ, ସେହି ସମୟର କଥା ଜଣେ ଧର୍ମବକ ଏ ପ୍ରଶ୍ନ ପଚାରୁଛନ୍ତି ଯୁଧିଷ୍ଠ ମହାରାଜକୁ, ଅନେକ ପ୍ରଶ୍ନ ପଚାରୁଛନ୍ତି। ତା ଦେହରେ ଗୋଟିଏ ପ୍ରଶ୍ନ ଥିଲା କି ଆଶ୍ଚର୍ଯ୍ୟମ, ଆଶ୍ଚର୍ଯ୍ୟ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ କ'ଣ? ତେଣୁ ଯୁଧିଷ୍ଠ ମହାରାଜ ସେ କଥା କହିଥିଲେ, ସେ ପ୍ରଶ୍ନର ଉତ୍ତର ଦେଇଥିଲେ, କହିଲେ ଅହନି ଅହନି ଭୂତାନି ଗଚ୍ଛନ୍ତି ଜମାଳୟମ ଶେଷ ସ୍ଥାବରମ ଇଚ୍ଛନ୍ତି କିମା ଆଶ୍ଚର୍ଯ୍ୟ ମତ ପରମ। ଆଜି ପି କୃଷ୍ଣ ମାଙ୍କର ଦେହ ଚାଲିଗଲା, ସେ ଚାଲି ତ୍ୟାଗ କରିଦେଲେ। ଏହିଭଳି ଭାବେ ପ୍ରତିଦିନ ଆମେ ଦେଖୁଛେ ବହୁତ ଲୋକ ମୃତ୍ୟୁବରଣ କରୁଛନ୍ତି, କିନ୍ତୁ ଯେଉଁମାନେ ଜୀବିତ ଅବସ୍ଥାରେ ଅଛନ୍ତି ସେମାନେ ସେ ବିଷୟରେ ଚିନ୍ତା କରୁନାହାନ୍ତି। ତେଣୁ ଇଏ ହେଉଛି ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ, କିମା ଆଶ୍ଚର୍ଯ୍ୟ ମତ ପରମ, ଆଠରୁ ବଡ଼ ଆଉ କ'ଣ ଆଶ୍ଚର୍ଯ୍ୟ ଅଛି? ଯୁଧିଷ୍ଠ ମହାରାଜ କହିଲେ ଧର୍ମବକୁଙ୍କୁ। ତେଣୁ ଏ କଥା ଭକ୍ତିମନ ଠାକୁର କହୁଛନ୍ତି ଯେ ଦିନ ଯାଏ ମିଛା କାଜେ ନିଶା ନିଦ୍ରା ବସେ ନାହିଁ ମୃତ୍ୟୁ ବିଷୟରେ କେହି ଚିନ୍ତା କରୁନାହାନ୍ତି। ଆମେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ ମାନେ ପ୍ରକୃତରେ ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ ହେଉଛି ଏଇ ମୃତ୍ୟୁର ସମସ୍ୟାର ସମାଧାନ କରିବା। ଭୌତିକ ଜଗତରେ ଜଣେ ଆସିଛି ମାନେ ଜନ୍ମ ମୃତ୍ୟୁ ଜରା ବ୍ୟାଧି, ଜନ୍ମରୁ ଆରମ୍ଭ କରି ବୃଦ୍ଧ ଅବସ୍ଥା ପ୍ରାପ୍ତ ହେବ, ବିଭିନ୍ନ ପ୍ରକାର ବ୍ୟାଧି ରହିଛି, ବିଭିନ୍ନ ପ୍ରକାର ରୋଗ ରହିଛି, ଏବଂ ଅନ୍ତିମରେ ଜଣେ ବାର୍ଦ୍ଧକ୍ୟ ମୃତ୍ୟୁ ଜଣେ ମୃତ୍ୟୁ ଅବସ୍ଥା ପ୍ରାପ୍ତ ହେବ। ତେଣୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଜାଣନ୍ତି ଭୌତିକ ଜଗତ ହେଇଛି ଏଇଭଳି ଭାବରେ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନ ଦର୍ଶନ, ତେଣୁ ସେମାନେ ଚିନ୍ତା କରିବେ କେମିତି ଆମେ ଏଇ ମୃତ୍ୟୁ ସମସ୍ୟାର ସମାଧାନ କରିବା। ମନୁଷ୍ୟ ଜନ୍ମ ଏଇ ଯେଉଁ ଚେତନା ରହିଛି, ଚେତନାର ଉନ୍ନତି କଲେ ଏ ମନୁଷ୍ୟ ଜନ୍ମ ଯେଉଁ ମୃତ୍ୟୁ ଜନ୍ମ ମୃତ୍ୟୁ ରହିଛି ଆର ଏଇ ସମସ୍ୟାର ସମାଧାନ ଆମେ କରିପାରିବା। ତେଣୁ ଦେହ ଗେହ କଳତ୍ରା ଆଦି ଚିନ୍ତା ଅବିରତ ଜାଗିଛେ ହୃଦୟ ମୋର ବୁଦ୍ଧି କରି ହତ। ମନୁଷ୍ୟ ଜନ୍ମ ପାଇ ଖାଲି ନିଜ ଶରୀର ପ୍ରତି, ନିଜ ପିଲା ଛୁଆ ପ୍ରତି ଏଇ ବିଷୟରେ ଚିନ୍ତାରେ ଆମର ସମୟ ଚାଲିଯାଉଛି। ହାଏ ହାଏ ନାହିଁ ଭାବି ଅନିତ୍ୟ ଏ ଶବ, ଆଜି ସିଏ ଚାଲିଗଲେ ପୁଣି କାଲି ମଧ୍ୟ ଆମେ ଯିବା, ଏ ଅନିତ୍ୟ ନିତ୍ୟ ନୁହଁ, ଏ ଶରୀର ନିତ୍ୟ ନୁହଁ, ଜୀବନ ବିଗତ କଥା ରହିବେ ବୈବ। ତେଣୁ ଜୀବନ ଯେତେବେଳେ ଚାଲିଯିବ ସେତେବେଳେ ଆଉ କ'ଣ ଏ ଐଶ୍ୱର୍ଯ୍ୟ ସବୁ କୁଆଡ଼େ ଯିବ, ଆମର କ'ଣ କାମରେ ଲାଗିବ? ତେଣୁ ଶ୍ମଶାନେ ଶରୀର ମମ ପଡ଼ିଆ ରହିବେ, ବିହଙ୍ଗ ପତଙ୍ଗ ତାର ବିହାର କରିବେ। ଆମର ବୈଦିକ ସଭ୍ୟତାରେ ଆମେ ସଂସ୍କାର କରୁଛେ, ଅଗ୍ନି ସଂସ୍କାର କରୁଛେ, ଅଗ୍ନିଦାହ କରାଯାଉଛି, କିନ୍ତୁ କେତୋଟି ସଭ୍ୟତାରେ ତାଙ୍କର ରହିଛି, ତାଙ୍କୁ ସେ ସବୁକୁ ପକାଇ ଦେଉଛନ୍ତି, ଯେଉଁଠି ପକ୍ଷୀ ଇତ୍ୟାଦି ସେମାନେ ସବୁ ସେ ସବୁ ଖାଉଛନ୍ତି। ସେ କଥା ଭକ୍ତିମନ ଠାକୁର କହୁଛନ୍ତି, ବିହଙ୍ଗ ପତଙ୍ଗ ତା ବିହାର କରିବେ, ସେମାନେ ସବୁ ସେ ଶରୀରକୁ ଖାଇବେ। କୁକୁର ଶୃଗାଳ ସବୁ ଆନନ୍ଦିତ ହେବେ, ମହୋତ୍ସବ କରିବେ ଆମର ଦେହ ଲୟେ। କୁକୁର ଶୃଗାଳ ଇତ୍ୟାଦି ସେମାନେ ମଧ୍ୟ ଏଇ ଶରୀରକୁ ଖାଇକିରି ଆନନ୍ଦିତ ହେବେ ସେମାନେ ସବୁ। ତେଣୁ ଯେ ଦେହର ଏହି ଗତି ତାର ଅନୁଗତ ସଂସାର ବୈଭବ ଆର ବନ୍ଧୁଜନ ଯତ, ଏ ଦେହର ପ୍ରକୃତରେ ଏହିଭଳି ଭାବରେ ଗତି ଜଣେ ଚିନ୍ତା କରିବା କଥା। ତେଣୁ ଭକ୍ତିମନ ଠାକୁର ଏହି ସଙ୍ଗୀତ ରଚନା କରିଛନ୍ତି। ଅନ୍ତିମରେ ସେ କହିଲେ, ଅତଏବ ମାୟା ମୋହ ଛାଡ଼ି ବୁଦ୍ଧିମାନ, ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ମାୟା ମୋହକୁ ଛାଡ଼ି ନିତ୍ୟ ତତ୍ତ୍ୱ କୃଷ୍ଣ ଭକ୍ତି କରୁଣ ସନ୍ଧାନ, ଯେଉଁ ଅନିତ୍ୟ ଏ ଭୌତିକ ଜଗତ ହେଉଛି ଅନିତ୍ୟ, ନିତ୍ୟ ତତ୍ତ୍ୱ ଯେଉଁ ରହୁଛି ସେ ହେଉଛି କୃଷ୍ଣ ଭକ୍ତି, ସେ ବିଷୟରେ ସନ୍ଧାନ କରିବା କଥା। ଏ ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ ହେଉଛି ସେଇଟା। ତେଣୁ ଆମର କୃଷ୍ଣ ଚେତନା ସଂଘର ଉଦ୍ଦେଶ୍ୟ ମଧ୍ୟ ସେହିଭଳି ଭାବରେ ଏ ନିତ୍ୟ ତତ୍ତ୍ୱ ବିଷୟରେ ଜ୍ଞାନ ପ୍ରଦାନ କରିବା। ଯେଉଁ ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି ମାନେ ସେ ଗୋଟେ ଉନ୍ନତ ଚେତନା ପ୍ରାପ୍ତ ହେଉଛି, ଯେଉଁ ଚେତନାରେ ସେ ପ୍ରଥମେ ଏଇ ଶରୀର ଚେତନାରେ ସେ ରହୁଛି, ଏଇ ଚେତନାକୁ ଯଦି ଭଗବାନଙ୍କର ନାମ ମାଧ୍ୟମରେ, ଭଗବାନଙ୍କ ସେବା ମାଧ୍ୟମରେ, ସତ୍ସଙ୍ଗ ମାଧ୍ୟମରେ ଏଇ ଚେତନାର ଯଦି ଆମେ ଉନ୍ନତି କରିବା, ତାହେଲେ ଯେଉଁ ରହିଛି ଆମର ଏଇଟା ମୁକୁଳିତ ଚେତନା ସ୍ତର ରହିଛି, ଏ ମୁକୁଳିତ ଚେତନା ସ୍ତର ଆହୁରି ଉନ୍ନତି କରି ବିକଶିତ ଚେତନା ସ୍ତରକୁ ଆସିବ, ଏବଂ ଆହୁରି ଯଦି ଉନ୍ନତି କରାଯିବ ତାହେଲେ ପୂର୍ଣ୍ଣ ବିକଶିତ ଚେତନା ସ୍ତରକୁ ଆସିବ, ଯେଉଁ ଚେତନା ସ୍ତର ହେଉଛି କୃଷ୍ଣ ଚେତନା। ତେଣୁ ଆମର ଯେଉଁ ଇସ୍କନ କୁହାଯାଉଛି, ଇଏ ହେଉଛି ଅନ୍ତରାଷ୍ଟ୍ରୀୟ କୃଷ୍ଣ ଚେତନା ସଂଘ। କୃଷ୍ଣ ଚେତନା କହିଲେ ଆମର ଚେତନାକୁ ଯେଉଁ ଉନ୍ନତି କରିବା, ଏଇ ଚେତନା ଉନ୍ନତ ସ୍ତରରେ ପହଞ୍ଚିଲେ ସେ କୃଷ୍ଣ ଚେତନା ଆମେ ପ୍ରାପ୍ତ ହେବା, ଯେଉଁ କୃଷ୍ଣ ଚେତନା ଜଣେ ପ୍ରାପ୍ତ ହେବ ସେତେବେଳେ ସେ ଭଗବାନଙ୍କୁ ସବୁଠାରୁ ଦର୍ଶନ କରିବ। ଜଣେ ଯେଉଁ ଆରମ୍ଭ ପ୍ରାରମ୍ଭିକ ଅବସ୍ଥାରେ ଜଣେ ଭଗବାନଙ୍କ ବିଷୟରେ ଜାଣିପାରୁନାହିଁ, ସେ କହୁଛି ଭଗବାନ ନାହାନ୍ତି, ଭଗବାନ ଯଦି ଅଛନ୍ତି କେଉଁଠି ଅଛନ୍ତି, କିନ୍ତୁ ଜଣେ ଯେତେବେଳେ ଏଇ ସତ୍ସଙ୍ଗ ମାଧ୍ୟମରେ, ଭଗବାନଙ୍କର ଭକ୍ତି ମାଧ୍ୟମରେ, ଭଗବାନଙ୍କ ଶାସ୍ତ୍ର ଅଧ୍ୟୟନ ମାଧ୍ୟମରେ ଯେତେବେଳେ ଚେତନାକୁ ଉନ୍ନତି କରିବ ସେତେବେଳେ ସେ ଜାଣିବ ଭଗବାନ ସବୁଠାରେ ଅଛନ୍ତି, କୃଷ୍ଣ ସର୍ବତ୍ର ବିଦ୍ୟମାନ, ତେଣୁ ସେ ଭଗବାନଙ୍କ ସେବାରେ ନିଯୁକ୍ତ ହେବ। ତେଣୁ ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ବା ଚେତନା ସଂଘର ଯେଉଁ କାର୍ଯ୍ୟ ରହୁଛି ବା କର୍ତ୍ତବ୍ୟ ରହୁଛି, ଏଇ ଭଗବାନଙ୍କ କଥା ପ୍ରଚାର କରାଯାଉଛି। ଏ ଭଗବାନଙ୍କ ନାମ ଯେଉଁ ଆମେ କଲେ, ଇଏ ହେଉଛି ସବୁଠାରୁ ଆମେ କହିଲେ ସବୁଠାରୁ ମଙ୍ଗଳକର କାର୍ଯ୍ୟ ହେଉଛି ଏଇଟା। ଆ ଦ୍ୱାରା ଯିଏ ଯାଇଛନ୍ତି ସ୍ୱର୍ଗତ ଆତ୍ମାର ଯେ ଶାନ୍ତି ବିଧାନ ହେବ ତାହା ନୁହଁ, ଆମେ ସମସ୍ତଙ୍କର ଶାନ୍ତି ବିଧାନ ହେବ, ଏ କଥା ଭାଗବତମ ଆରମ୍ଭରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି। ଜଣେ ରାଜା ଥିଲେ, ସେ ହେଉଛନ୍ତି ଖଟ୍ଟୁଆଙ୍ଗ ମହାରାଜ। ଖଟ୍ଟୁଆଙ୍ଗ ମହାରାଜ ଭଗବାନ ରାମଚନ୍ଦ୍ରଙ୍କର ପୂର୍ବ ବଂଶଧର, ସେ ଏତେ ଶକ୍ତିଶାଳୀ ଥିଲେ, ଦେବତାମାନଙ୍କ ସହିତ ମିଶି ଅସୁରମାନଙ୍କ ସହିତ ଯୁଦ୍ଧ କରୁଥିଲେ, ଏବଂ ଅସୁରମାନଙ୍କୁ ପରାସ୍ତ କଲା ପରେ ଦେବତାମାନେ ପଚାରିଲେ, ଏ ଖଟ୍ଟୁଆଙ୍ଗ ମହାରାଜ ଆପଣ ଆମଠୁ କିଛି ବର ଗ୍ରହଣ କରନ୍ତୁ। ତେଣୁ ଖଟ୍ଟୁଆଙ୍ଗ ମହାରାଜ କହିଲେ, ଆପଣ ମୋତେ ଅମର ବର ପ୍ରଦାନ କରିପାରିବେ? ଦେବତାମାନେ ନିଜେ ଅମର ନୁହନ୍ତି, ଦେବତା ହେଲେ ବି ମରାଇ ମତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେ ବି ମରାଇ ଦେବତାମାନେ ମଧ୍ୟ ମୃତ୍ୟୁବରଣ କରୁଛନ୍ତି। ଆ ବ୍ରହ୍ମ ଭୁବନା ଲୋକା ପୁନରାବର୍ତ୍ତୀ ନୃତ୍ୟରୁ ବ୍ରହ୍ମା ପର୍ଯ୍ୟନ୍ତ ଏଇ ଜନ୍ମ ମୃତ୍ୟୁ ଲାଗି ରହିଛି। ତେଣୁ ଖଟ୍ଟୁଆଙ୍ଗ ମହାରାଜ କହିଲେ, ଠିକ୍ ଅଛି, ମୋତେ ଗୋଟେ ଦ୍ରୁତଗାମୀ ଯାନ ପ୍ରଦାନ କର, ଖୁବ୍ ସ୍ପିଡ଼ରେ ଯାଇପାରିବ ଯେଉଁ ଯାନ। ତେଣୁ ସେହିଭଳି ଭାବରେ ଗୋଟେ ବିମାନ ଆଣିକି ସେ ଆସିଲେ, ଅଯୋଧ୍ୟା ଲୋକକୁ ଆସିଲେ, ଅଯୋଧ୍ୟାରେ ଭଗବାନଙ୍କ ଧ୍ୟାନ କରି ଭଗବାନଙ୍କ ନାମ ନେଇ ସେ ଭଗବତ ଧାମକୁ ଗଲେ, ଗୋଟିଏ ମୁହୂର୍ତ୍ତରେ ଭଗବାନ ପ୍ରାପ୍ତ ହେଇଗଲେ। ସେ ଖଟ୍ଟୁଆଙ୍ଗ ନାମ ରାଜସ୍ୱ ଜ୍ଞାତ ୟଥାମ ଆୟୁଷ ମୁହୂର୍ତ୍ତ ତତ୍ ସର୍ବମୁତ୍ସର୍ଯ୍ୟ ଗତବାନ ଅଭୟଙ୍କରି, ଗୋଟିଏ ମୁହୂର୍ତ୍ତରେ ସେ ଭଗବାନ ପ୍ରାପ୍ତ ହେଇଗଲେ। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜକୁ, ହେ ପରୀକ୍ଷିତ ମହାରାଜ, ତମର ତ ସାତ ଦିନ ଆୟୁଷ ଅଛି, ଆମେ ଜାଣିନେ ଆମର କେତେ ଦିନ ଆୟୁଷ ରହିଛି, କିନ୍ତୁ ପରୀକ୍ଷିତ ମହାରାଜ ଅଭିଶପ୍ତ ହେଇଥିଲେ, ସାତ ଦିନ ତାଙ୍କର ଆୟୁଷ ଥିଲା, ତେଣୁ ସୁଖଦେବ ଗୋସ୍ୱାମୀ କହିଲେ ତଥାପି ତହି କୌରବ୍ୟ ସପ୍ତାହ ଜୀବିତ ଅବଧି, ତମର ଗୋଟେ ସପ୍ତାହ ଜୀବିତ ରହିଛି, ଜୀବନ ରହିଛି, ଉପକଳ୍ପ ତତ୍ ସର୍ବ ତାବତ୍ ଯତ୍ ସାମ୍ପ୍ରଦାୟିକମ୍, ତମେ ସେହିସବୁ କାର୍ଯ୍ୟ କର ଯାହାକି ତମର ପରଲୋକରେ ସାହାଯ୍ୟ କରିବ। ସେ କାର୍ଯ୍ୟଟା କ'ଣ ନା, ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ଶ୍ରୋତବ୍ୟ କୀର୍ତ୍ତବ୍ୟ ସ୍ମର୍ତ୍ତବ୍ୟ ଚଦାଭୟମ୍। ଭଗବାନ ଯିଏକି ସମସ୍ତଙ୍କର ନିୟନ୍ତ୍ରଣକାରୀ ଈଶ୍ୱର, ଯିଏକି ହରି ସମସ୍ତଙ୍କର ଅମଙ୍ଗଳକୁ ହରଣ କରନ୍ତି, ସିଏ ଯିଏକି ସର୍ବାତ୍ମା ସମସ୍ତଙ୍କ ହୃଦୟରେ ଅଛନ୍ତି, ସମସ୍ତଙ୍କର ଆତ୍ମା ପରମାତ୍ମା ରୂପେ ରହିଛନ୍ତି ସମସ୍ତଙ୍କ ପାଖରେ, ସେ ତାଙ୍କ ବିଷୟରେ ଶ୍ରବଣ କରିବା କଥା, ତାଙ୍କ ବିଷୟରେ କୀର୍ତ୍ତନ କରିବା କଥା, ତାଙ୍କ ବିଷୟରେ ସ୍ମରଣ କରିବା କଥା। ତେଣୁ ଏଇ ମାଧ୍ୟମରେ ଭଗବାନଙ୍କ ନାମ କୀର୍ତ୍ତନ ଦ୍ୱାରା, ଭଗବାନ କଥା କୀର୍ତ୍ତନ ଦ୍ୱାରା, ଭଗବାନଙ୍କର ସ୍ମରଣ, ଭଗବାନଙ୍କର ଲୀଳା ସ୍ମରଣ ଦ୍ୱାରା ଆମେ ଆମର ଆତ୍ମାର ଶାନ୍ତି ବିଧାନ କରିବା ସଙ୍ଗେ ସଙ୍ଗେ ପର ଲୋକର ମଧ୍ୟ ଆତ୍ମାର ଶାନ୍ତି ବିଧାନ କରିପାରିବା। ତେଣୁ ଆମେ, ଆମର ତ କେହି ଭକ୍ତମାନେ ନାହାନ୍ତି, ତେଣୁ ଆମେ 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରିବା। ଏଇ ମାଧ୍ୟମରେ ଆମର ଶ୍ରୀ କୃଷ୍ଣ ମାଙ୍କର ଆତ୍ମାର ଶାନ୍ତି ବିଧାନ ହେବା ସଙ୍ଗେ ସଙ୍ଗେ ଆମର ମଧ୍ୟ ଆତ୍ମାର ଶାନ୍ତି ବିଧାନ ହେବ। ଆପଣମାନଙ୍କୁ ମଧ୍ୟ ଆମେ ଅନୁରୋଧ କରିବୁ, ଆମ ନିକଟରେ ଆମର ଆପଣମାନଙ୍କ ନିକଟରେ ଆମର ରହିଛି ଆଙ୍କୁଶପୁର କେନ୍ଦ୍ର ରହିଛି, ଆପଣମାନେ ଆସିବେ ପ୍ରଥମ ରବିବାର ଏବଂ ତୃତୀୟ ରବିବାର, ସେଠି ଏଇଭଳି ଭାବରେ ଭଗବାନ କଥା କୁହାଯାଉଛି, ପ୍ରଚାର କରାଯାଉଛି, ପ୍ରସାଦ ବିତରଣ କରାଯାଉଛି, ଆପଣମାନେ ଏଇ ସତ୍ସଙ୍ଗର ଲାଭ ଉଠାଇ ପାରିବେ। ପ୍ରଭୁପାଦ ମହାରାଜ ସାରା ପୃଥିବୀରେ ଭଗବାନଙ୍କ ନାମ ପ୍ରଚାର କରୁଛନ୍ତି। ଚୈତନ୍ୟ ମହାପ୍ରଭୁଙ୍କ ନାମ ଅନୁସାରେ ଆପଣଙ୍କ ଗ୍ରାମର ନାମ ହେଇଛି ଚୈତନ୍ୟପୁର। ଚୈତନ୍ୟ ମହାପ୍ରଭୁ ବିଶଦବାଣୀ ଦେଇଥିଲେ ଯେ ବିଶେଷ ଭାବରେ ଯେଉଁମାନେ ଭାରତବର୍ଷରେ ଜନ୍ମଗ୍ରହଣ କରିଛନ୍ତି, ଭାରତ ଭୂମିଟି ମନୁଷ୍ୟ ଜନ୍ମ ହେଲେ ଯାହାର ଜନ୍ମ ସାର୍ଥକ କରିକର ପର ଉପକାର। ଭାରତ ଭୂମିରେ ଆପଣମାନେ ଜନ୍ମଗ୍ରହଣ କରିଛନ୍ତି, ଆପଣ ଜନ୍ମକୁ ସାର୍ଥକ କରନ୍ତୁ। କିଭଳି ଭାବରେ ନା, ଏଇ ଭଗବାନଙ୍କର ନାମ କୀର୍ତ୍ତନ କରି, ଭଗବାନ କଥା ଶ୍ରବଣ କରି, ଏଇ ମାଧ୍ୟମରେ ଆପଣ ଜୀବନକୁ ସାର୍ଥକ କରିବେ। ଏବଂ ଖାଲି ନିଜ ଜୀବନକୁ ସାର୍ଥକ କଲେ ହେବ ନାହିଁ, ଅନ୍ୟର ଉପକାର କରିବା ପାଇଁ କୁହାଯାଉଛି। କେମିତି ଆମେ ଅନ୍ୟର ଉପକାର କରିବା ନା, ଯାରେ ଦେଖ ତାରେ କହ କୃଷ୍ଣ ଉପଦେଶ, ଆମର ଆଜ୍ଞା ଗୁରୁ ହୟା ତାର ଏଇ ଦେଶ। ଯାହାକୁ ଦେଖିବା ଆମେ ତାଙ୍କୁ ଭଗବାନ କଥା କହିବା, ଏ ଭାରତବାସୀମାନଙ୍କ ପାଇଁ ଚୈତନ୍ୟ ମହାପ୍ରଭୁଙ୍କ ନିର୍ଦ୍ଦେଶ। ଏବଂ ବିଶେଷ ଭାବରେ ଚୈତନ୍ୟପୁର ଯେଉଁ ରହିଛି, ଏ ଚୈତନ୍ୟପୁର ବାସୀମାନଙ୍କୁ ନିଶ୍ଚିନ୍ତ ଭାବରେ ମହାପ୍ରଭୁଙ୍କର ନିର୍ଦ୍ଦେଶ ରହିଛି। ତେଣୁ ତାଙ୍କର କର୍ତ୍ତବ୍ୟ ହେଉଛି ସେମାନେ ନିଜେ ଏ ଭଗବତ ଜ୍ଞାନ ପ୍ରାପ୍ତ ହୋଇ ଏ ଭଗବତ ଜ୍ଞାନକୁ ପ୍ରଚାର କରିବେ। ତେଣୁ ଆମେ ଅନୁରୋଧ କରିବୁ ଯେ ଆମର ଭକ୍ତମାନେ କିଛି ଅନ୍ତିମରେ କ'ଣ ସବୁ କାର୍ଯ୍ୟ ସବୁ ରହିଛି ସେ କାର୍ଯ୍ୟକ୍ରମ କରିବେ, ଆମର କଥାକୁ ଗୋଟେ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବନନ୍ଦ କି, ଦାୟୀ ଗୌର ପ୍ରମାନନ୍ଦେ। କାହାର କିଛି ପ୍ରଶ୍ନ ଅଛି?